ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଲୋକସଭାରେ ଆଜି ଆଗତ ହେବ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସମ୍ବନ୍ଧୀୟ ଦୁଇଟି ବିଧେୟକ। ରାଜ୍ୟସଭାରେ ଆଜି ସମ୍ବିଧାନର 75 ବର୍ଷର ଗୌରବଯାତ୍ରା ସମ୍ପର୍କିତ ବିତର୍କର ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ। ରାଜସ୍ଥାନରେ 46,300 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଆଜି ହେବ ଶିଳାନ୍ୟାସ ଓ ଉଦ୍ଘାଟନ। 2026 ମାର୍ଚ୍ଚ ସୁଦ୍ଧା ଦେଶରୁ ମାଓବାଦର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ଲାଗି ମିଳିତ ପ୍ରୟାସ ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଏବଂ ବର୍ଡର ଗାଭାସ୍କର ଟ୍ରଫି ଅନ୍ତର୍ଗତ ତୃତୀୟ ଟେଷ୍ଟର ଆଜିର ଖେଳ ବର୍ଷା ଯୋଗୁଁ ବିଳମ୍ବିତ। ଲୋକସଭାରେ ଆଜି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସମ୍ବନ୍ଧୀୟ ଦୁଇଟି ବିଧେୟକ ଆଗତ ହେବ। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସମ୍ବିଧାନର 128ତମ ସଂଶୋଧନ ବିଧେୟକ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଧେୟକ ଆଗତ କରିବେ। କେନ୍ଦ୍ର ସରକାର ଗୋଟିଏ ଦେଶ ଗୋଟିଏ ନିର୍ବାଚନର ବିଚାର ଅନୁସନ୍ଧାନ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିଶକୁ ଗ୍ରହଣ କରିଥିଲେ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ଏ ନେଇ ବିଭିନ୍ନ ରାଜନୈତିକ ଦଳ ଓ ବିଶେଷଜ୍ଞଙ୍କ ସହ ବ୍ୟାପକ ଆଲୋଚନା କରିଥିଲେ। ଏହାକୁ 2 ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ। ପ୍ରଥମ ପର୍ଯ୍ୟାୟରେ ଲୋକସଭା ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେବାକୁ ଥିବାବେଳେ ସାଧାରଣ ନିର୍ବାଚନର 100 ଦିନ ମଧ୍ୟରେ ପଞ୍ଚାୟତ ଓ ପୌରପାଳିକା ଭଳି ସ୍ଥାନୀୟ ସଂସ୍ଥା ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ବିଜେପି ପକ୍ଷରୁ ଦଳର ସମସ୍ତ ଲୋକସଭା ସାଂସଦମାନଙ୍କୁ ଆଜି ଗୃହରେ ଉପସ୍ଥିତ ରହିବା ଲାଗି ହ୍ୱିପ୍ ଜାରି କରାଯାଇଥିବା ଜଣାପଡ଼ିଛି। ରାଜ୍ୟସଭାରେ ଆଜି ଭାରତୀୟ ସମ୍ବିଧାନର 75 ବର୍ଷର ଗୌରବଯାତ୍ରା ସମ୍ପର୍କରେ ବିତର୍କ ଜାରି ରହିବ। ଗତକାଲିଠାରୁ ରାଜ୍ୟସଭାରେ ଏ ନେଇ ବିତର୍କ ଆରମ୍ଭ ହୋଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ବିତର୍କର ଉତ୍ତର ରଖିବାର କାର୍ଯ୍ୟସୂଚୀ ରହିଛି। ଗତକାଲି ଆଲୋଚନା ଆରମ୍ଭ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ବିଧାନ ସଭାର ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏହାର 15 ଜଣ ମହିଳା ସଦସ୍ୟଙ୍କୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିଥିଲେ। ସେ କହିଥିଲେ ଭାରତ ନିର୍ମାଣ ଦିଗରେ ସମସ୍ତଙ୍କୁ ସମ୍ବିଧାନର ମୂଲ୍ୟବୋଧ ରକ୍ଷା କରିବା ନିମନ୍ତେ ଉଦ୍ୟମ କରିବାକୁ ପଡ଼ିବ। ବିରୋଧୀ ଦଳକୁ ଲକ୍ଷ୍ୟ କରି ଶ୍ରୀମତୀ ସୀତାରମଣ କହିଥିଲେ ଏକ ପରିବାର ଏବଂ କ୍ଷମତାଶାଳୀ ଲୋକଙ୍କୁ ସାହାଯ୍ୟ କରିବା ଲାଗି କଂଗ୍ରେସ ବାରମ୍ବାର ସମ୍ବିଧାନ ସଂଶୋଧନ କରିଥିଲା। ଆଲୋଚନାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କ ସମେତ ଅନ୍ୟ ସଦସ୍ୟମାନେ ଭାଗ ନେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 5 ଦିନିଆ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ଗସ୍ତରେ ଯିବେ। ଆନ୍ଧ୍ରପ୍ରଦେଶ ଗସ୍ତ ସମୟରେ ରାଷ୍ଟ୍ରପତି ମଙ୍ଗଳାଗିରି ଏମ୍ସର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ସହ ସିକନ୍ଦରାବାଦରେ ରାଷ୍ଟ୍ରପତି ନିଳୟମ୍ରେ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହା ସହିତ ରାଷ୍ଟ୍ରପତି ସିକନ୍ଦରାବାଦ ସ୍ଥିତ ପ୍ରତିରକ୍ଷା ପରିଚାଳନା ମହାବିଦ୍ୟାଳୟକୁ ରାଷ୍ଟ୍ରପତି ଧ୍ୱଜା ପ୍ରଦାନ କରିବେ। ଏହି ଅବସରରେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ନିଳୟମ୍ରେ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶିକ୍ଷାବିତ୍ମାନଙ୍କ ପାଇଁ ଆୟୋଜିତ ସ୍ୱାଗତ ସମାରୋହରେ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନ ଗସ୍ତରେ ଯାଇ ରାଜସ୍ଥାନ ସରକାରଙ୍କ 1 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶକ୍ତି, ସଡ଼କ, ରେଳ ଏବଂ ଜଳ ସମ୍ବନ୍ଧୀୟ 24 ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ରାଜସ୍ଥାନର ଜୟପୁରଠାରେ ଏହିସବୁ ପ୍ରକଳ୍ପଗୁଡ଼ିକ ପାଇଁ 46,300 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ଶ୍ରୀ ମୋଦି କେନ୍ଦ୍ର ସରକାରଙ୍କ 7 ପ୍ରକଳ୍ପ ଏବଂ ରାଜ୍ୟ ସରକାରଙ୍କ 2 ପ୍ରକଳ୍ପ ସମେତ 11,000 କୋଟିରୁ ଅଧିକ ଟଙ୍କାର 9 ପ୍ରକଳ୍ପକୁ ଉଦ୍ଘାଟନ କରିବେ। ସେହିପରି 35,300 କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ ହୋଇଥିବା 9 କେନ୍ଦ୍ରୀୟ ପ୍ରକଳ୍ପ ଓ 6 ରାଜ୍ୟ ପ୍ରକଳ୍ପର ମଧ୍ୟ ସେ ଶିଳାନ୍ୟାସ କରିବେ। ସାରା ଦେଶରେ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ NCERT ପୁସ୍ତକଗୁଡ଼ିକୁ ସହଜରେ ଉପଲବ୍ଧ କରାଇବା ଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପଦକ୍ଷେପ ଗ୍ରହଣ କରିଛି। NCERT ପାଠ୍ୟପୁସ୍ତକର ସୁଲଭ ଏବଂ ସୁବିଧାଜନକ ବିତରଣ ପାଇଁ ଇ କମର୍ସ ପ୍ଲାଟଫର୍ମ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି Tier 2 ଏବଂ Tier 3 ସହରର ଶିକ୍ଷାର୍ଥୀମାନଙ୍କ ପାଇଁ ଏହି ପଦକ୍ଷେପ ସହାୟକ ହେବ। ଏଥିସହିତ ନିଷ୍ଠା ଶିକ୍ଷକ ପ୍ରଶିକ୍ଷଣ ମଡ୍ୟୁଲ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ସହ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ସଶକ୍ତ କରିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2026 ମାର୍ଚ୍ଚ ମାସ ସୁଦ୍ଧା ଦେଶରୁ ମାଓବାଦକୁ ସମ୍ପୂର୍ଣ୍ଣ ଭାବେ ମୂଳୋତ୍ପାଟନ କରିବା ନିମନ୍ତେ ସୁରକ୍ଷାବଳ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକ ମିଳିତ ଭାବେ ପ୍ରୟାସ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁତ୍ୱାରୋପ କରିଛନ୍ତି। ଗତ ସନ୍ଧ୍ୟାରେ ରାୟପୁରର ଛତିଶଗଡ଼ରେ ଏକ ସମୀକ୍ଷା ବୈଠକରେ ଶ୍ରୀ ଶାହା ଅଧ୍ୟକ୍ଷତା କରିଥିଲେ। ସେ କହିଥିଲେ ଗତ ଏକ ବର୍ଷ ମଧ୍ୟରେ ସୁରକ୍ଷାବଳ ମାଓବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବା କ୍ଷେତ୍ରରେ ବଡ଼ ସଫଳତା ହାସଲ କରିଛି। ଜାତୀୟ ମାନବାଧିକାର ଆୟୋଗ ଦୁଇଟି ପୃଥକ୍ ପୃଥକ୍ ମାମଲାରେ ରାଜସ୍ଥାନର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି କରିଛି। କାର୍ଯ୍ୟରେ ଅବହେଳା ସମ୍ପର୍କିତ ଦୁଇଟି ମାମଲାରେ ନୋଟିସ୍ ଜାରି କରାଯାଇଥିବା ଜଣାପଡ଼ିଛି। ଗଣମାଧ୍ୟମରେ ପ୍ରକାଶିତ ଏକ ସମ୍ବାଦକୁ ଗ୍ରହଣ କରି ଆୟୋଗ ପକ୍ଷରୁ ଦୁଇ ସପ୍ତାହ ମଧ୍ୟରେ ଏକ ପୀଡ଼ିତ ଶିଶୁର ସ୍ୱାସ୍ଥ୍ୟାବସ୍ଥା, ପୁଲିସ୍ ପଦକ୍ଷେପ, କାର୍ଯ୍ୟାନୁଷ୍ଠାନ ଏବଂ ପୀଡ଼ିତ ପରିବାରକୁ ପ୍ରଦାନ କରାଯାଇଥିବା କ୍ଷତିପୂରଣ ସମ୍ପର୍କରେ ରିପୋର୍ଟ ଦେବାକୁ କୁହାଯାଇଛି। ସୂଚନା ଅନୁଯାୟୀ ଚଳିତ ମାସ 5 ଓ 7 ତାରିଖରେ ଜୟପୁରର ଜେକେ ଲୋନ୍ ହସ୍ପିଟାଲରେ ଜଣେ 10 ବର୍ଷୀୟ ଶିଶୁକୁ 2-2 ଥର ଅଲଗା ଗ୍ରୁପ୍ର ରକ୍ତ ଦିଆଯିବା ଫଳରେ ପୀଡ଼ିତ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଥିଲା। ସେ ଏବେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚଳିତ ମାସ 11 ତାରିଖରେ ରାଜସ୍ଥାନର ଦୌସା ଜିଲ୍ଲାରୁ ଜଣେ 5 ବର୍ଷୀୟ ବାଳକ 150 ଫୁଟ ଗଭୀର ବୋର୍ୱେଲ୍ରେ ପଡ଼ିଯିବାରୁ ପ୍ରାଣହାନୀ ଘଟିଥିଲା। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ସନ୍ଧ୍ୟାରେ ରାତ୍ରିଭୋଜନ ଆୟୋଜନ କରିଥିଲେ। ଏହି ଅବସରରେ ଶ୍ରୀ ଦିସାନାୟକ ଏବଂ ତାଙ୍କ ପ୍ରତିନିଧିମଣ୍ଡଳୀକୁ ସ୍ୱାଗତ କରିବା ସହ ରାଷ୍ଟ୍ରପତି ମୁର୍ମୁ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ବିଜୟ ଲାଗି ଶୁଭେଚ୍ଛା ଜଣାଇଥିଲେ। ରାଷ୍ଟ୍ରପତି ମୁର୍ମୁ ଶ୍ରୀଲଙ୍କାର ବିକାଶ କ୍ଷେତ୍ରରେ ଭାରତ ସରକାରଙ୍କ ଭୂମିକା ଓ ଉଦ୍ୟମକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଶ୍ରୀଲଙ୍କାର ଆବଶ୍ୟକତା ଅନୁଯାୟୀ ଭାରତ ସହାୟତା ଯୋଗାଇ ଦେଉଛି। ସିରିଆର ରାଜଧାନୀ ଦମାସ୍କସ୍ରୁ ରୁଷ କେତେକ କୂଟନୀତିଜ୍ଞଙ୍କୁ ବାହାର କରିଦେଇଥିବା ବେଳେ ଏହାର ଦୂତାବାସ କାର୍ଯ୍ୟ ଜାରି ରଖିଛି। ରୁଷ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ସିରିଆର ଖେମେମିମ୍ ଏୟାରବେସ୍ରୁ ରୁଷ ଏରୋସ୍ପେସ୍ ଫୋର୍ସର ଏକ ବିମାନ ଯୋଗେ କୂଟନୀତିଜ୍ଞମାନଙ୍କୁ ମସ୍କୋ ନିଆଯାଇଥିଲା, କିନ୍ତୁ ବିମାନରେ କେତେଜଣ ଲୋକ ଥିଲେ ତାହା ଜଣାପଡ଼ିନାହିଁ। ପୂର୍ବରୁ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଏହା ନିଶ୍ଚିତ କରିଛନ୍ତି ଯେ ଶନିବାର ଦିନ ଆମେରିକା ବିଦ୍ରୋହୀ ଗୋଷ୍ଠୀ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିଛି। ଫ୍ରାନ୍ସର ମେୟୋଟ୍ ଦ୍ୱୀପରେ ହିନ୍ଦ ମହାସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଚିଡ଼ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ସେଠାକାର ପ୍ରଶାସନର ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ 20 ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଛି, ତେବେ ଏହି ମୃତ୍ୟୁ ସଂଖ୍ୟା 100 କିମ୍ବା 1000 ଅତିକ୍ରମ କରିବା ସମ୍ଭାବନା ରହିଥିବା ପ୍ରଶାସନ କହିଛି। ଗତ ଶନିବାର ଦିନ ସମ୍ପୃକ୍ତ ଅଞ୍ଚଳରେ ଭୀଷଣ ସାମୁଦ୍ରିକ ଝଡ଼ ଯୋଗୁଁ ଘଣ୍ଟା ପ୍ରତି 225 କିଲୋମିଟର ବେଗରେ ପବନ ବହିଥିଲା। ଗତ 90 ବର୍ଷ ମଧ୍ୟରେ ମେୟୋଟ୍ ଦ୍ୱୀପରେ ଏହା ସବୁଠାରୁ ଭୟଙ୍କର ସାମୁଦ୍ରିକ ଝଡ଼ ଥିଲା। ଏଥିଯୋଗୁଁ ସମୁଦ୍ରରେ 8 ମିଟର ଉଚ୍ଚର ଲହଡ଼ି ଉଠିଥିଲା। ଅଷ୍ଟ୍ରେଲିଆର ବ୍ରିସବେନ୍ଠାରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫି ଅନ୍ତର୍ଗତ ତୃତୀୟ ଟେଷ୍ଟରୁ ଆଜି ଚତୁର୍ଥ ଦିନରେ ଭାରତ 4 ୱିକେଟ୍ 51 ରନ୍ ଖେଳ ଆରମ୍ଭ କରିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 5 ୱିକେଟ୍ ବିନିମୟରେ 105 ରନ୍ ସ୍କୋର କରିଛି, ତେବେ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଛି। ପୂର୍ବରୁ ଗତକାଲି ଆୟୋଜକ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ସମସ୍ତ ୱିକେଟ୍ ହରାଇ 445 ରନ୍ ସଂଗ୍ରହ କରିଥିଲା। ଏହି 5ଟିକିଆ ଟେଷ୍ଟ ସିରିଜ୍ରେ ଉଭୟ ଦେଶ ଗୋଟିଏ ଗୋଟିଏ ମ୍ୟାଚ୍ ଜିତି ସମାନ ସ୍ଥିତିରେ ଅଛନ୍ତି। ମହିଳା କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଆନ୍ତର୍ଜାତିକ T20 ମ୍ୟାଚ୍ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ନବୀ ମୁମ୍ବାଇର DY ପାଟିଲ ଷ୍ଟାଡିୟମରେ ଏହି ମ୍ୟାଚ୍ ଆରମ୍ଭ ହେବ। ଗତ ରବିବାର ଦିନ ପ୍ରଥମ T20 ମ୍ୟାଚ୍ରେ ଭାରତ 49 ରନ୍ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଥିଲା। ଚଳିତ ମାସ 22, 24 ଏବଂ 27ରେ ଅନ୍ୟ 3ଟି T20 ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଲୋକସଭାରେ ଆଜି ଆଗତ ହେବ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସମ୍ବନ୍ଧୀୟ 2ଟି ବିଧେୟକ। ରାଜ୍ୟସଭାରେ ଆଜି ସମ୍ବିଧାନର 75 ବର୍ଷର ଗୌରବଯାତ୍ରା ସମ୍ପର୍କିତ ବିତର୍କର ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ। ରାଜସ୍ଥାନରେ 46,300 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଆଜି ହେବ ଶିଳାନ୍ୟାସ ଓ ଉଦ୍ଘାଟନ। 2026 ମାର୍ଚ୍ଚ ସୁଦ୍ଧା ଦେଶରୁ ମାଓବାଦର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ଲାଗି ମିଳିତ ପ୍ରୟାସ ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଏବଂ ବର୍ଡର ଗାଭାସ୍କର ଟ୍ରଫି ଅନ୍ତର୍ଗତ ତୃତୀୟ ଟେଷ୍ଟର ଆଜିର ଖେଳ ବର୍ଷା ଯୋଗୁଁ ବିଳମ୍ବିତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।